ମୋ ନାଁ ମାଳତୀ ମଣ୍ଡଳ, 18 ନମ୍ବର ୱାର୍ଡରୁ ନାଳମୁଣ୍ଡା ମୁଣ୍ଡା ବସ୍ତିରୁ କହୁଛି। ଆଉ ଆମର ଟିକେ ପାଣି ଅସୁବିଧା, ଲାଟିନ୍ର ଅସୁବିଧା ଅଛି। ଲାଟିନ୍ ଘରେ ଘରେ ସମସ୍ତଙ୍କର ନାହିଁ, ଆଉ ପାଣି ଦୁଇ ଟାଇମ୍ ଆସିଲେ ଭଲ ହୁଅନ୍ତା। ଗୋଟେ ଟାଇମ୍ ଆସୁଛି, ଆଉ ଆମେ ପାଣି ବାବଦରେ ଆଗରୁ କମ୍ପ୍ଲେନ୍ କରିଥିଲୁ ଜନତାବାଣୀରେ। ଆଜି ଆମେ ଏମିତିକୁ ଆସିଥିଲୁ, ଆଉ ଏଠି ଆମର ପ୍ରୋବ୍ଲେମ୍ର ସମାଧାନ ସବୁ କହିଲେ, ଆଉ ସମାଧାନ କରିବେ ବୋଲି କହିଛନ୍ତି, ସେଇଥିପାଇଁ ଧନ୍ୟବାଦ।